ହ୍ୟାଲୋ ପେଇନାହାନ୍ତି ଆଜି ଆମର ଯୋଉ 19 ନମ୍ବର ୱାର୍ଡ ର ଯୋଉ ଆପଣଙ୍କର ମୁଁ ପ୍ରଦୀପ ସାହୁ କହୁଥିଲି ୱାର୍ଡ ଅଫିସର 19 ନମ୍ବର ୱାର୍ଡ ଅଫିସର ଅଛି ଆପଣଙ୍କ ସିଏଫଆର ତରଫରୁ ଆମର ଯୋଉ ୱାର୍ଡ ଅଫିସ ତିନିଶ ଭିତରେ ଯୋଉ ଥିଲା କାର୍ନିଭାଲର ଗୋଟେ ରିଭ୍ୟୁ ମିଟିଂ ଥିଲା ରିଭ୍ୟୁ ମିଟିଂରେ ମୁଁ ନିଜେ ଥିଲି ଆମର ୱାର୍ଡ କର୍ପୋରେଟର ଥିଲେ ଆମର କମ୍ୟୁନିଟି ଅର୍ଗାନାଇଜର ଥିଲେ ଆମର ଏମ୍ସିସି ର ସୁପରଭାଇଜର ଥିଲେ ଆମର ସମସ୍ତ କର୍ମକର୍ତ୍ତା ଥିଲେ ସ୍ୱଚ୍ଛ ସାଥୀ ଥିଲେ ସ୍ୱଚ୍ଛ ସୁପରଭାଇଜର ଥିଲେ ଜଳ ସାଥୀ ଥିଲେ ସମସ୍ତଙ୍କ ଉପସ୍ଥିତିରେ ଆଜି ଗୋଟେ ମିଟିଂ ହେଲା ଗୋଟେ ସମୀକ୍ଷା ମିଟିଂ କରାହେଲା ସେଇ ସମୀକ୍ଷା ମିଟିଂରେ ଆମେ ସମସ୍ତ ପ୍ରକାର ଆମୂଳଚୂଳ ଆଲୋଚନା କଲୁ ଆପଣ ପରିମଳ ସମ୍ବନ୍ଧୀୟ ଆପଣଙ୍କର ସମସ୍ତ ସମ୍ବନ୍ଧୀୟ ଆଲୋଚନା କଲୁ ବହୁତ ବଢିଆ ଲାଗିଲା ସୁନ୍ଦର ହେଇଛି ସମସ୍ତଙ୍କ ପାର୍ଟିସିପେଣ୍ଟ କଲେ ଯେଉଁମାନେ ପାର୍ଟିସିପେଣ୍ଟ ଥିଲେ ସେମାନଙ୍କର ତାଙ୍କର ଯେହେତୁ ଏଇଟା ଗୋଟେ ଓପନ୍ ପ୍ଲାଟଫର୍ମ ଥିଲା ସମସ୍ତେ ତାଙ୍କର ସେ ତାଙ୍କର ମତାମତ ଦେଲେ ଏବଂ ଆମେ ଏଇ ମତାମତ ନେଇ ଆମେ ଆଗକୁ ଆମେ ବଢିବା ଏଇଟା ଥିଲା ଆଜି ମିଟିଂର ଧନ୍ୟବାଦ।